ମୁଁ ସିନି ମଣ୍ଡଲ କହୁଛି, 23 ନମ୍ବର ୱାର୍ଡ ଖଣ୍ଡଗିରି ବାରିରେ। ଆମର ଏ ଯେଉଁ ଡ୍ରେନ୍ ପାଇଁ ବହୁତ ଅସୁବିଧା ଟିକେ ରହୁଛି, ବର୍ଷା ଦିନେ ଡ୍ରେନ୍ ପାଇଁ ଫୁଲ୍ ହୋଇଯାଉଛି, ଡ୍ରେନ୍ କିଛି ଦିନ ହେବ ସଫା ବି ହୋଇନାହିଁ, ବର୍ଷା ପାଣି ଓଭରଫ୍ଲୋ କରିକି ଘର ଭିତରେ ପଶୁଛି, ଛୋଟ ଛୋଟ ପୋକ ଜନ୍ତୁ ଜନ୍ତୁ ଆସି ଘର ଭିତରେ ପଶୁଛନ୍ତି। ଦୟାକରି ଯଦି ଆପଣ ଯଦି ଡ୍ରେନ୍ଟାକୁ ସଫା କରନ୍ତେ ତାହେଲେ ବର୍ଷା ପାଣି ଠିକ୍ସେ ଯାଇପାରନ୍ତା ଆଉ ଆମ ଘର ଭିତରେ ପାଣି ନ ପଶନ୍ତାନି। ତା ପାଇଁ କିଛି ଗୋଟେ ବ୍ୟବସ୍ଥା କଲେ ଆମେ ଉପକୃତ ହୁଅନ୍ତୁ।